ନମସ୍କାର, ମୁଁ ଛନ୍ଦା ମିଶ୍ର କହୁଛି। ଆଗକୁ ଯୋଉ ଖରା ଆସୁଛି ସେଥିପାଇଁ ଆପଣଙ୍କୁ ସତର୍କ କରିବା ପାଇଁ ଚାହୁଁଛି। ଅଂଶୁଘାତର ସମ୍ଭାବନା ଅଛି। ଆପଣ ଯୁଆଡେ ବି ଯାଉଛନ୍ତି, ଦହି ପାଣି ଅର୍ଥାତ୍ ଲେମ୍ବୁ ପାଣି, ପାଣି ବୋତଲ, ଛତା, ଚପଲ ସାଙ୍ଗରେ ନେଇକି ଯାଆନ୍ତୁ। ଏତିକି ଯଦି ଆପଣଙ୍କୁ ଯଦି କିଛି ବି ହେଇଯାଏ ସେଥିପାଇଁ ଆପଣ ସତର୍କ ରୁହନ୍ତୁ। କୌଣସି ସମୟରେ ଖରାରେ ବସିବେ ନାହିଁ କିମ୍ବା ଛାତ ଉପରେ ବୁଲାବୁଲି କରିବେ ନାହିଁ। ଏତିକି କରିବେ, ଆପଣଙ୍କୁ ମୁଁ ଏତିକି କହୁଛି। ଓଡିଶା ମୋବାଇଲ ପ୍ରସାରିତ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ ଏ ଯୋଉ ବାହାରିଛି ଏଥିରେ ଆମେ ଏହା ଦ୍ଵାରା ଆମେ କିଛି ଜାଣିବା ପାଇଁ ପାଉଛୁ। ଯୋଉମାନେ ବି କନଫିଡେନ୍ସ ନାହାନ୍ତି, ଯୋଉମାନେ ବି କଣ୍ଟେଷ୍ଟେଡ ଅଛନ୍ତି, ଯାହାର ଯେ ସଙ୍ଗ ବୋଲୁଛନ୍ତି, ଯାହାର ଟିକେ ଟିକେ ଭଲ ସଙ୍ଗ ହଉଛି, ସେମାନେ ଟିକେ ଭଲ ବୋଲୁଛନ୍ତି, ତ ଆମେ ଜାଣିବା କେମିତି। ଏତେ ଆଉ ବି ମୁଁ ଏତିକି କହି ରଖୁଛି, ମୋ ଛୁଆଙ୍କର ସେଟା ଗୁଡ଼ଲକ୍ ବ୍ୟାଡ଼ ଲକ୍ ନୁହଁ, କାରଣ ଗୀତ ବୋଲିଲେ ସମସ୍ତଙ୍କର ଏଇଟା ଭଲ ହୁଏ। ମୁଁ ଏତିକି